ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ରାଜ୍ୟର 4 ନମ୍ବର ଖେପେ 6ଟା ସଂସଦୀୟ କ୍ଷେତ୍ର ହେବାରକେ ଥିବା ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଆଜି ଶେଷ ଦିନ। ଏ ଖେପେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଆଦି ତା'ର ଅଧୀନରେ ଥିବା 42ଟା ବିଧାନସଭା ଆସନ ଲାଗି ଜୁନ୍ 1 ତାରିଖ ଦିନ ଭୋଟ୍ ହେବ। ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଗଞ୍ଜାମ ଜିଲ୍ଲାର 20 କମ୍ପାନୀ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବଳ ସିଏପିଏଫ୍ ମୁତୟନ କରବାରକେ ଅନୁମୋଦନ ଦେଇଛନ୍। ଆଇବା 20 ତାରିଖ ଦିନ ହେବାରକେ ଥିବା 2 ନମ୍ଘର ଖେପ୍ ନିର୍ବାଚନଟି ଗଞ୍ଜାମ ଜିଲ୍ଲାର 8ଟା ବିଧାନସଭା ମଣ୍ଡଳୀନ ଶାନ୍ତି ଶୃଙ୍ଖଳାତି ନିର୍ବାଚନ ପରିଚାଳନା ଲାଗି ସିଏପିଏଫ୍ ନିୟୋଜିତ କରାଯାଇଛି। ଏହି 20 କମ୍ପାନୀ ସିଏପିଏଫ୍କେ ଭିନ୍ ଭିନ୍ ବୁଥ୍ନ ମୁତୟନ କରବାର ଲାଗି ଜିଲ୍ଲା ନିର୍ବାଚନ ଅଧିକାରୀ ଆର୍ ଗଞ୍ଜାମ ଜିଲ୍ଲାପାଳଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍। ଇନ ଜଣାଇ ଦିଆଯାଇପାରେ ଯେ ଗଲା 15 ତାରିଖ ରାତି ଗଞ୍ଜାମ ଜିଲ୍ଲା ଖଲିକୋଟ ଇଲାକାନ ନିର୍ବାଚନୀ ହିଂସାତି ଜଣଙ୍କର ଜୀବନ ଯାଇଥିବାର ବେଳେ 3 ଜଣ ଗୁରୁତର ଆହତ ହୋଇକରି ବ୍ରହ୍ମପୁର ମେଡିକାଲ୍ ଚିକିିିତ ହେଉଛନ୍। ରାଜ୍ୟ ବିଜେପି ଲାଗି ଆଜି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆର୍ ସାଂସଦ ହେମା ମାଲିନୀ ପ୍ରଚାର କରବେ। ଶ୍ରୀ ବୈଷ୍ଣବ କଟକର ନରସିଂହପୁର ଜଗନ୍ନାଥ ମନ୍ଦିର ଦର୍ଶନ ଉତ୍ରୁ 11 ବଜେ ଯୁବ ସମାବାସଠି ଯୋଗଦେବେ। ସନ୍ଧ୍ୟା 5 ବଜେ ଆଠଗଡ଼ ଆର୍ ସନ୍ଧ୍ୟା 7 ବଜେ କଟକନୁ ସଭାମାନଙ୍କୁ ଉଦ୍ବୋଧନ ଦେବେ। ସେନ୍ତା ସାଂସଦ ହେମା ମାଲିନୀ ଆଜି ଭୁବନେଶ୍ୱର ସାଲିଆସାହି ମଇଦାନେ କଟକ ସଦର ନିର୍ବାଚନ ମଣ୍ଡଳୀ କିଶୋରନଗରଠାରେ ଆର୍ ଉପରବେଲା ପିପିଲିନୁ ରୋଡ୍ ଶୋ କରବେ। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଆଜି ସୁନ୍ଦରଗଡ଼ ଜିଲ୍ଲାର ତଲସରା ସୁନ୍ଦରଗଡ଼ ରାଜଗାଙ୍ଗପୁରଠାରେ ହେବାରକେ ଥିବାର ଜନସଭାକେ ସମ୍ବୋଧିତ କରିବେ ବୋଲିକରି ଜଣାପଡ଼ିଛି। ବରିଷ୍ଠ ବିଜେପି ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 20 ତାରିଖ ସୋମବାର ଦିନ ପୁରୀ ଆସିବେ। ପୁରୀ ପହଞ୍ଚିଲା ଉତ୍ରୁ ଶ୍ରୀମନ୍ଦିର ଯାଇକରି ମହାପ୍ରଭୁଙ୍କୁ ଦର୍ଶନ କରିବେ। ଏତାର ଉତ୍ରୁ ସକାଳ ବେଳା ବଡ଼ଦାଣ୍ଡନୁ ଗୋଟିଏ ବିଶାଲ ରୋଡ୍ ଶୋ କରିବେ। ଏହି ରୋଡ୍ ଶୋ ସିଂହଦ୍ୱାରନୁ ମୂଲ ହୋଇକରି ଗୁଣ୍ଡିଚା ମନ୍ଦିରନୁ ଶେଷ ହେବା। ଏଥିଲାଗି ଜିଲ୍ଲା ପ୍ରଶାସନ, ପୁଲିସ୍ ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ସହିତ ପୁରୀ ଜିଲ୍ଲା ବିଜେପି ତରଫୁ ପ୍ରସ୍ତୁତି କରାଯାଇଛି। ବିଜେଡି ସଭାପତି ଆର୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ବଲପୁର, ଅନୁଗୁଳ ଆର୍ ଢେଙ୍କାନାଳ ଗସ୍ତଟି ଆସୁଛନ୍। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମ୍ବଲପୁର ଆର୍ ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ପ୍ରାର୍ଥୀମାନଙ୍କ ଲାଗି ଭୋଟ୍ ପ୍ରଚାର କରିବେ। ମୁଖ୍ୟମନ୍ତ୍ରୀ ସମ୍ବଲପୁର ଏଠାପାଲି ପିଏଚ୍ଡି ପଡ଼ିଆନୁ ପହଞ୍ଚକରି ଦିନର 11 ବାଜିକରି 15 ମିନିଟ୍ ଗୋଟିଏ ସଭାତି ଉଦ୍ବୋଧନ ଦେବେ। ସେନ୍ତା ମଇଦାନର 12 ବାଜିକରି 5 ମିନିଟ୍ ରେଡ଼ାଖୋଲ ଉପଖଣ୍ଡର ନାକ୍ଟି ଦେଉଲ କଲେଜ ପଡ଼ିଆନୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏତାର ଉତ୍ତରୁ ସେ ଢେଙ୍କାନାଳ ସଂସଦୀୟ କ୍ଷେତ୍ର ଅନୁଗୁଳ ଆର୍ ଢେଙ୍କାନାଳନୁ ପ୍ରଚାର ଲାଗିଯିବେ। କଲେଜ ଆର୍ ବିଶ୍ୱବିଦ୍ୟାଳୟମାନଙ୍କେ ନାଁ ଲେଖା ଲାଗି ସାମ୍ସ ପୋର୍ଟାଲ ଜରିଆ ଆବେଦନ ବାବଦେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରବାର ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫୁ ସବୁ ହାଇସ୍କୁଲର ପ୍ରଧାନ ଶିକ୍ଷକମାନଙ୍କୁ ବୁକ୍ଲେଟ୍ ଦିଆଯାଇଛି। ଏହି ବୁକ୍ଲେଟ୍କେ ପ୍ରଧାନ ଶିକ୍ଷକମାନେ ନୋଟିସ୍ ବୋର୍ଡନୁ ଲଗାବେ। ଏ ବାବଦେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି ଲେଖାଯାଇଛି। 10 କ୍ଲାସ୍ ପରୀକ୍ଷା ଫଳ ବାହାରିଲା ଉତ୍ତରୁ ଛାତ୍ରଛାତ୍ରୀମାନେ ଯୁକ୍ତ 2 ନାଁ ଲେଖା ଲାଗି ଆବେଦନ କରିପାରିବେ। ଏଥିଲାଗି ସାମ୍ସ ପୋର୍ଟାଲ୍ଠି ନାଁ ଲେଖା ପ୍ରକ୍ରିୟା କରାଯିବା। ଆଜି ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ। ରକ୍ତଚାପର ପ୍ରତିରୋଧ ଚିହ୍ନଟ ଆର୍ ନିୟନ୍ତ୍ରଣ ବାବଦେ ଲୋକଙ୍କୁ ସଚେତନ କରାବାର ଲାଗି ଫି ବଛର ମେ ମାସ ଆଜିର ଦିନେ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳନ କରାଯାଇଆସୁଛି। 2006 ମସିହାନୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଦିବସ ପାଳନ ଆରମ୍ଭ କରିଥିଲା। ଏବର୍ଷର ବିଶ୍ୱ ଉଚ୍ଚ ରକ୍ତଚାପ ଦିବସର ବାର୍ତ୍ତା ହେଉଛି ନିର୍ଭୁଲ ଭାବେ ନିଜର ରକ୍ତଚାପ ମାପୁନ୍, ଏତାକେ ନିୟନ୍ତ୍ରଣରେ ରଖୁନ୍ ଏବଂ ଦୀର୍ଘଜୀବୀ ହୁଅନ୍ତୁ। ଭାରତର ପୃଥିନୁ ସବୁନୁ ଅତ୍କାର ରକ୍ତଚାପ ରୋଗୀ ଅଛନ୍। ଏଛେନ୍ ପୃଥିନୁ 100 କୋଟିନୁ ଅତ୍କାର ରକ୍ତଚାପ ରୋଗୀ ଥିବାର ବେଳେ ଖାଲି ଭାରତନୁ 22 କୋଟି ରୋଗୀ ଅଛନ୍। ଆଜି ବିଶ୍ୱ ଦୂରସଞ୍ଚାର ଦିବସ। ମିଳିତ ଜାତିସଂଘ ତରଫୁ 2006 ମସିହାନୁ ଏହି ଦିବସ ପାଳନ କରାଯାଉଛି। ସୂଚନା ପ୍ରଯୁକ୍ତି ବିଦ୍ୟା ଇଣ୍ଟରନେଟ୍ ବାଗିର ଆଧୁନିକ ବୈଷୟିକ ଜ୍ଞାନକୌଶଳ ଏଚ୍ନିର୍ ସମିଆର ସମାଜକେ ଗଭୀର ପ୍ରଭାବ ପକାଇଛି। ଏ ବାବଦେ ପୃଥିବୀର ଲୋକଙ୍କୁ ସଚେତନ କରବାରଟା ଏହି ଦିନର ପାଳନର ମୁଖ୍ୟ ଲକ୍ଷ୍ୟ ଆଏ। 1865 ମସିହାର ଆଜିର ଦିନେ ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ ଇଣ୍ଟରନ୍ୟାସନାଲ୍ ଟେଲି କମ୍ୟୁନିକେସନ୍ ୟୁନିୟନ୍ ଗଠନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲାନୁ ନିର୍ବାଚନ ପରିଚାଳନା ଆର୍ ଚିହ୍ନଟ ହୋଇଥିବାର ସମ୍ବେଦନଶୀଲ ବୁଥ୍ମାନଙ୍କର ପରିଚାଳନା ବାବଦେ ପର୍ଯ୍ୟବେକ୍ଷକ ରାଜନ ବିଶାଲଙ୍କ ଅଧ୍ୟକ୍ଷତାତି ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ଭିନ୍ ଭିନ୍ କମିଟିର ନୋଡାଲ ଅଧିକାରୀ ଆର୍ ସଦସ୍ୟମାନଙ୍କ ସାଙ୍ଗେ ନିର୍ବାଚନ ପରିଚାଳନା ବାବଦେ ଆଲୋଚନା କରବାର ସହିତ ମତଦାନ ଆର୍ ମତଦାତାମାନଙ୍କ ନିରାପତ୍ତା ବାବଦେ ସମୀକ୍ଷା କରାଯାଇଥିଲା। ଦକ୍ଷିଣ ଗୋଲାର୍ଦ୍ଧ ବିଶୁବ ରେଖା ପାର କରିକରି ଆସୁଥିବା ପବନ ବଙ୍ଗୋପସାଗରନୁ ପହଞ୍ଚବା ଉତ୍ତରୁ ରାଜ୍ୟ ଏବା 3ରୁ 4 ଦିନ ଭିତରେ ଆସ୍ତେ ଆସ୍ତେ ତାତି ବଢ଼ବା ବୋଲିକରି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ଏତାର ପ୍ରଭାବଥି ରାଜ୍ୟ ଭିତରିଆ ଇଲାକାର ଉପକୂଳ ଓଡ଼ିଶାନୁ ସିଧାସଳଖ ପଡ଼ବା। ଆଏବା କାଏଲ ବଲାଙ୍ଗୀର ବରଗଡ଼ ଝାରସୁଗୁଡ଼ା ନୂଆପଡ଼ନ ଗ୍ରୀଷ୍ମ ପ୍ରବାହ ହେବା। ସେନ୍ତା ପରଦିନ ସାରା ରାଜ୍ୟ ତାତି ବଢ଼ବା। ଏଥନିର ଆଞ୍ଚଳିକ ଖବର ଇନୋ ଶେଷ ହେଲା। ଆର ବେଲ ଆଞ୍ଚଳିକ ଖବର ଶୁଣିପାରବେ ରାତି 7:02।